ପ୍ରିୟଙ୍କା ମଲ୍ଲିକ, କର୍ତ୍ତମା ପଞ୍ଚାୟତ, ଦାରିଙ୍ଗବାଡ଼ି ବ୍ଲକ, କନ୍ଧମାଳ ଜିଲ୍ଲା। ଆନୁ ନିଜେ ନିଙ୍ଗେ ସବୁବେଳେ ପିଛା ଇସିଂ ବାଦ୍ଦା ଏମା ନାମ ଏଇ ବିଷୟରେ ବ୍ୟସ୍ତ ଥିଲୁ ମା ଡାଇମ ଆମ ଆନେ ଆଇସି ମା ନାମ ନା ସବୁବେଳେ ପିଛା ଜଡ଼ିରେ ଧାନ କାପି ମା ନାମ ଚାଷୀ ମାନେ ପରେ ଆମ ନବୀ ନାମ ନବୀଜା ନାମ ନବୀଜାନ ନବୀ ପରେ ଆମ ଏସର ଏସର ଜାନଗା ଆମ ଗଛ ଜାନଗା ତହକି ନାମ ତହାନଗା ଆମ ବାଜେ ମାନମ ଦେଖି ଜାନି ଜାନ ବାଜେ ମାନମ ବାଜେ ଯେରି କାନେ ଆମ ଆମ ଇତି ନାମ ନା ଏହା ଦିନେ ବାଜିବା ତା ବଟା ଶେଖ ନୁ ଏଥିରୁ ଆମ ଆମ ଇତି ନାମ ଯେ କୌଣସି ଖଟା ଜିନିଷ ଆସି ନାମ ନେଡ଼ି ହଉ ନେଡ଼ି କିନି ଆସି ନାମ ବୋଲେ ଇତ୍ୟାଦି ଯଦି ଭାବେ ଯେ କିଛି ଖଟା ଜିନିଷ ଆମେ ଯଦି ଆଣୁଛେ କା ସେଟା ଆସେ କାମ ଯେମିତି ଏଟା ଆସେ କା ସିଧା ଶେଖେ ବଟା ଶେଖେ ଠିକ ଭାବରେ ଶୁଣିବେ ତାପରେ ଆମେ ଗୁଡୁଙ୍ଗି କ୍ଲାସ ପାନମ ସାରୁ ସାରୁ ଗୁଡୁଙ୍ଗ ମେଡ଼ି ଆସନ ବାଧ୍ୟ ନା ଇଆଡ଼ ବାଧ୍ୟ ଦ୍ଵାରା ଆଧା ଯାକ ସରିନୁ ତାପରେ ଦିନ ଏବେ ନଥିଲୁ ମଧ୍ୟ ଗାଁ ନେଇକି ଏଟା କିଛି ଗୋଟେ ମଧ୍ୟ ଥଣ୍ଡା ନେଲା ଖାଇବାନି ତାପରେ ଏଟା ଆମ ନାଡ଼ି ଯିବୁ ପିଞ୍ଜି ମାନାମୁ ନାଡ଼ା ଦେଲି ତାର ପିଞ୍ଜି ମାନାମ ଏଠି ମାଏ ଦେହ ଥିଲୁ ଗାଁ ନେଇକି କିଛି ଅସୁବିଧା ଯେତେବେଳେ ହେଲା ଆଉ ତିନି ମାନ ମାସ ଏଇ ସେ ଧନ୍ୟବାଦ।